ମୋ ନାଁ ଜସ୍ମିନ ନାୟକ ଗ୍ରାମ ରାଇଖୋଲ ମୁଁ ଏବେ କହିବାକୁ ଯାଉଛି ମୁଣ୍ଡା ବରା ବିଷୟରେ ମାନେ ଫାର୍ଷ୍ଟ ପାଚିଲା ମଣ୍ଡାକୁ ତୋଳି ଆଣିବେ ତାକୁ ଚାଞ୍ଚି ଦେବେ ମଞ୍ଜି କାଢି ଦେବେ ତାକୁ ଭଲ ଭାବରେ ଚଟିକି ଦେବେ ଯଦି କଞ୍ଚା ମଣ୍ଡା ଥାଏ ଟିକେ ବଫେଇ ଦେବେ ପାଚିଲା ମଣ୍ଡା ଥାଏ ଯଦି ଏମିତି ଚଟିକି ଦେବେ ଚଟିକି ସାରିଲା ପରେ ଭଲ ଭାବରେ ବିଳିଗଲା ପରେ ତାକୁ ଚୁନା ପକେଇବେ ତାପରେ ଚୁନା ପକେଇ ସାରିଲା ପରେ ଲୁଣ ପକେଇବେ ଲୁଣ ପକେଇ ସାରିଲା ପରେ ତେଲ କଡେଇ ବସେଇକି ତେଲ ଗରମ କରିବେ ଗରମ ହେଇସାରିଲା ପରେ ତେଲ ତାକୁ ଛାଣିବେ ଆଉ ପୁରା ଟିକେ ରେଡ୍ ରେଡ୍ ହେଇଗଲେ ତାକୁ କାଢିଦେବେ ହେଇଗଲା ପରେ ତାକୁ କାଢି ସାରିଲା ପରେ ହେଇଯିବ ଆମ ମଣ୍ଡା ବରା।